ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାସନ କାର୍ଡ ନାଇଥିବାର ପରିବାରମାନଙ୍କୁ ଭିଲ୍ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ସ୍ୱାସ୍ଥ୍ୟ କାର୍ଡ ମିଳିପାରବା ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମାହାଲିଂ କହିଛନ୍। ମନ୍ତ୍ରୀ ଶ୍ରୀ ମାହାଲିଂ କହିଛନ୍, ରାସନ କାର୍ଡନୁ ବାଦ୍ ପଡ଼ିଥିବା 2 ଲକ୍ଷ ପରିବାରକେ ମିଶାଇକରି 1 କୋଟି 30 ଲକ୍ଷ ପରିବାରକେ ଯୋଜନାଥି ସାମିଲ କରାଯାଇଛି। ଆଶା ଆଉ ଅଙ୍ଗନୱାଡ଼ି କର୍ମୀମାନେ ଘର ଘର ଯାଇକରି ଲୋକଙ୍କୁ କାର୍ଡ ବାଣ୍ଟବେ। ଯେନ୍ ହିତାଧିକାରୀମାନଙ୍କର ଆଧାର ସଂଯୋଗ ହୋଇଛି ହେଲେ କାର୍ଡ ନାଇଁ ପାଇପାରି ସେମାନେ ଭିଲ୍ ଆଧାର ନମ୍ଘର ଜରିଏ ବିନା କାର୍ଡଥି ଚିକିତ୍ସା ସୁବିଧା ପାଇପାରିବେ। ସେନ୍ତା ବାଦ୍ ପଡ଼ିଥିବା 70 ବର୍ଷରୁ ଅଏତକା 6 ଲକ୍ଷ ବୟସ୍କ ଆୟୁଷ୍ମାନ ବୟୋବନ୍ଦନା ଯୋଜନାଥି ଅନ୍ଲାଇନ୍ ଜରିଏ କାର୍ଡ ପାଇପାରିବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାହାଲିଂ କହିଛନ୍ତି। ଉଚ୍ଚଶିକ୍ଷା ପାଇସାରିଲା ଉତ୍ତରୁ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବା ଲକ୍ଷ୍ୟଥି ରାଜ୍ୟ ସରକାର ଗଲାକାଲି ବୋର୍ଡ ଅଫ୍ ପ୍ରାକ୍ଟିକାଲ ଟ୍ରେନିଂ ବିଓପିଟି ଆର୍ ମୁମ୍ବାଇର ବିଏଫ୍ଏସ୍ଆଇ ସେକ୍ଟର ସ୍କିଲ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆ ସହିତ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍। ବିଓପିଟି ସହଯୋଗଥି ଓଡ଼ିଶାନ 87 ଶିକ୍ଷାନୁଷ୍ଠାନଥି ଆପ୍ରେଣ୍ଟିସିପ୍ ଡିଗ୍ରୀ ପ୍ରୋଗ୍ରାମର ପ୍ରଚଳନ କରାଯିବା ସହିତ ଓଡ଼ିଶା ସରକାରଙ୍କର ଅଧୀନଥି କାର୍ଯ୍ୟରତ ବିଶ୍ୱବିଦ୍ୟାଳୟ ଆଉ ଶିକ୍ଷାନୁଷ୍ଠାନମାନଙ୍କେ ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ଣ୍ଣସିପ୍ ସୁଯୋଗ ଦିଆଯିବା। ସେନ୍ତା ବିଏଫ୍ଏସ୍ଆଇ ଦେଖରେଖଥି ଛାତ୍ରଛାତ୍ରୀମାନଙ୍କୁ ବ୍ୟାଙ୍କିଂ ଫାଇନାନ୍ସ ଆର୍ ଇନ୍ସୁରାନ୍ସ ବାବଦେ ଶିକ୍ଷା ଦିଆଯିବା। ଇସବୁ ଶିକ୍ଷା ମାହାଲିଆ ଦିଆଯିବା ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍। ଉଚ୍ଚଶିକ୍ଷା ବିଭାଗ ଅଧୀନତି 2025-26 ଶିକ୍ଷାବର୍ଷରେ ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖା ଲାଗି ଆଇଷ୍ଠାନୁ ପ୍ରକ୍ରିୟା ମୂଲ ହେଉଛି। ଉପରବେଲା 4 ବଜେନୁ ସାମ୍ସ ପୋର୍ଟାଲଥି କମନ୍ ଆପ୍ଲିକେସନ୍ ଫର୍ମ ମିଳିବା। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆଇବା May 20 ଭିତରେ ଇଥି ଆବେଦନ କରିପାରିବେ। 21 ଆଉ 22 ତାରିଖଥି CAFଥି ଦରକାରୀ ସଂଶୋଧନ କରାଯାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫରୁ କୁହାଯାଇଛି। ଇ ଶିକ୍ଷାବର୍ଷ May 6-19 ତକ ବିଦ୍ୟାଳୟମାନଙ୍କେ ଖରାଛୁଟି ହେବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ବିଭାଗ ତରଫରୁ ତିଆରି ହୋଇଥିବା 2025-26 ଶିକ୍ଷାବର୍ଷର କ୍ୟାଲେଣ୍ଡର ଗଲାକାଲି ଉନ୍ମୋଚିତ ହୋଇଛି। ଇତାର ଅନୁସାରେ ଇ ଶିକ୍ଷାବର୍ଷରେ 231 କାର୍ଯ୍ୟଦିବସ ଥିବାର ବେଲ୍କେ 52 ରବିବାର ଆଉ 82 ଅଲଗା ଛୁଟି ରହିଛି। ପୌର ଅଧିକାରୀମାନଙ୍କ ଭିତରେ ସମୟାନୁବର୍ତ୍ତିତା ଆର୍ ବୃତ୍ତିଗତ ଆଚରଣ ଉପରେ ଜୋର୍ ଦେଇକରି ଗୃହ ଆଉ ନଗର ଉନ୍ନୟନ ବିଭାଗ ତରଫରୁ ଗୋଟିଏ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟ ସହରାଞ୍ଚଳ ଆଞ୍ଚଳିକ ସଂସ୍ଥାମାନଙ୍କେ ସ୍ୱଚ୍ଛତା ଆଉ ଦାୟିତ୍ୱ ବୃଦ୍ଧି କରିବାର ଲକ୍ଷ୍ୟଟି ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍। ଆଇବା ଜୁନ୍ ମାସେ ହେବାର୍କେ ଥିବା ରଥଯାତ୍ରାକେ ଶାନ୍ତି ଶୃଙ୍ଖଳାର ସହିତ କରାଯିବାର ଲାଗି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ପୁରୀ ସର୍କିଟ୍ ହାଉସ୍ଠାରେ ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାରେ ହୋଇଥିବା ବୈଠକଥି ରଥଯାତ୍ରାର ପ୍ରସ୍ତୁତି ଆର୍ ଆକ୍ସନ୍ ପ୍ଲାନ୍ ବାବଦେ ବିସ୍ତୃତ ଆଲୋଚନା ହୋଇଥିଲା। କଳାହାଣ୍ଡିଠାରେ ଚାଲିଥିବା ଅନ୍ତର୍ଜାତୀୟ ଶିଶୁ ଆଉ ଯୁବ ଚଳଚ୍ଚିତ୍ର ମହୋତ୍ସବ ଗଲାକାଲି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଥି କଳାହାଣ୍ଡି ସହକାରୀ ଜିଲ୍ଲାପାଳ ମମତା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଭିନ୍ ଭିନ୍ ଦେଶର 30 ଶିଶୁ ଆଉ ଯୁବ ମନସ୍ତତ୍ୱ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରଦର୍ଶିତ ହୋଇଥିଲା। କଳାହାଣ୍ଡିର ଭିନ୍ ଭିନ୍ ସରକାରୀ ଆଉ ବେସରକାରୀ ବିଦ୍ୟାଳୟର 200 ଅଏତକା ଛାତ୍ରଛାତ୍ରୀ ଇତାକେ ଦେଖବାର ସୁଯୋଗ ପାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ ପାତାଲଗଙ୍ଗାଠାରେ ଝିଅ ପାଇଁ ଗଛଟିଏ କାର୍ଯ୍ୟକ୍ରମ ହୋଇଯାଇଛି। ଏ ଅବସରରେ ଜିଲ୍ଲାପାଳ ଆଉ ଭିନ୍ ଭିନ୍ ଅଧିକାରୀମାନେ ଗାଁର ଗୋଟିଏ ନବଜାତ ଟୁକେଲ ଛୁଆର ଘରକେ ଯାଇକରି ଭିନ୍ ଭିନ୍ ଉପହାର ଦେଇଥିଲେ। ଇତାର ସହିତ ଛୁଆ ନାଁଥି ଗୋଟିଏ ଗଛ ଲଗାଇଥିଲେ। ନୂଆପଡ଼ା ଜିଲ୍ଲା ବୋଡ଼େନ୍ ବ୍ଲକ କୋଟଗାଁଠାରେ ଗୋଷ୍ଠୀ ଜଙ୍ଗଲ ସମ୍ବଳ ଅଧିକାର ଜରିଏ 405 ହେକ୍ଟର ଜଙ୍ଗଲ ଜମିକେ ଆଦିବାସୀ ଗୋଷ୍ଠୀର କର୍ମକର୍ତ୍ତାମାନଙ୍କୁ ବଟାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଆର୍ ଖଡ଼ିଆଲ ବନଖଣ୍ଡ ଅଧିକାରୀ ଅଜିଜ୍ ଖାନ୍ ଆଦିବାସୀ ଇଲାକାର ଲୋକଙ୍କୁ ଜଙ୍ଗଲ ଜମି ଅଧିକାର ଦେଇକରି ଇତାର ସୁରକ୍ଷା ଆର୍ ସଂରକ୍ଷଣ ଦାୟିତ୍ୱ ଦେବାରକେ କହିଛନ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ନ ଚାଲିଥିବା 73 ସର୍ବଭାରତୀୟ ହକି ଚାମ୍ପିୟନ୍ସିପ୍ ଗଲାକାଲି ଉଦ୍ଯାପିତ ହୋଇଛି। ପୁରୁଷ ବର୍ଗ ଫାଇନାଲ୍ ମ୍ୟାଚ୍ଥି ପଞ୍ଜାବ ପୁଲିସ୍ ସିଆର୍ପିଏଫ୍ ଦଲ୍କେ ହରେଇକରି ଚାମ୍ପିୟନ୍ ହୋଇଥିବାର ବେଲ୍କେ ମହିଳା ବର୍ଗଥି ସିଆର୍ପିଏଫ୍ ଦଲ୍ ଏସ୍ଏସ୍ବି ଦଲ୍କେ ହରେଇକରି ଚାମ୍ପିୟନ୍ ହୋଇଛି। ଉଦ୍ଯାପନୀ ସମାରୋହଥି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଯୋଗ ଦେଇକରି ବିଜେତା ଆଉ ଉପବିଜେତା ଦଲ୍ମାନଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମଥି ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ରାଜ୍ୟ ଏହି ହପ୍ତାର ଶେଷ ତକ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ସବୁ ଇଲାକାନ ଧୁକାଗଡ଼ି ଆଉ ବର୍ଷା ହୋଇପାରେ। କେନ୍ଦୁଝର ମୟୂରଭଞ୍ଜ ଗଞ୍ଜାମ ଗଜପତି କୋରାପୁଟ ନବରଙ୍ଗପୁର ଆର୍ ବାଲେଶ୍ୱର ଜିଲ୍ଲାନ ଜବର ଧୁକାଗଡ଼ି ଆଉ ବର୍ଷା ନେଇକରି ପାଣିପାଗ କେନ୍ଦ୍ର ସତର୍କ କରିଛି। ଏଚ୍ଡିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।